ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳ ଖବରରେ ଆପଣଙ୍କୁ ସ୍ୱାଗତ। ଶାରଦା ଚିଟଫଣ୍ଡ ଦୁର୍ନୀତି, ପୂର୍ବତନ ମନ୍ତ୍ରୀ ମାତଙ୍ଗ ସିଂଙ୍କ ପତ୍ନୀ ଗିରଫ। ଶାରଦା ଚିଟଫଣ୍ଡ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାତଙ୍ଗ ସିଂଙ୍କ ପତ୍ନୀ ମନୋରଞ୍ଜନା ସିଂ ଆଜି ଗିରଫ ହୋଇଛନ୍ତି। ସମ୍ପ୍ରତି ମାତଙ୍ଗଙ୍କ ଠାରୁ ବିଚ୍ଛେଦ ହୋଇ ରହୁଥିବା ମନୋରଞ୍ଜନଙ୍କ ବ୍ୟତୀତ ଶାନ୍ତନୁ ଘୋଷ ନାମକ ଜଣେ ବ୍ୟବସାୟୀଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି। ରାଜ୍ୟରେ ଖୋଲିବା 8ଟି ଭିମାର୍ଟ ଷ୍ଟୋର, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ସହରରେ ରିଟେଲ ଷ୍ଟୋର ଖୋଲୁଥିବା ଦେଶର ଅଗ୍ରଣୀ ସଂସ୍ଥା କମିଟି ବର୍ଷକ ମଧ୍ୟରେ ରାଜ୍ୟରେ 8ଟି ନୂଆ ଷ୍ଟୋର ସ୍ଥାପନ କରିବାକୁ ଯୋଜନା ରଖିଛି। ପାର୍ବଣ ଋତୁ ଶେଷ ହେବା ପୂର୍ବରୁ କମ୍ପାନୀ ବ୍ରହ୍ମପୁର, ଭଦ୍ରକ, କେନ୍ଦୁଝର ଓ ବାରିପଦାରେ 4ଟି ଷ୍ଟୋର ଖୋଲିବ। ବର୍ଷକ ମଧ୍ୟରେ ଆଉ 4ଟି ନୂଆ ଷ୍ଟୋର ଅନ୍ୟ ସହରରେ ଖୋଲାଯିବ ବୋଲି କମ୍ପାନୀର ଅଧ୍ୟକ୍ଷ ଲଳିତ ଅଗ୍ରୱାଲ କହିଛନ୍ତି। ପାରାଦ୍ୱୀପ ବନ୍ଦରରେ 3ଟି ବର୍ଥର ଆଧୁନିକୀକରଣ ହେବ। ପାରାଦ୍ୱୀପ ବନ୍ଦର ବିକାଶ ପାଇଁ କେନ୍ଦ୍ର ସରକାର ଖୋଲିବ 1438 କୋଟି ଟଙ୍କାର ବର୍ଥ ଆଧୁନିକୀକରଣ ପ୍ରକଳ୍ପ, ମଞ୍ଜୁରି ପ୍ରଦାନ ପାଇଁ ପ୍ରଦାନ କରା ହୋଇଯାଇଛି। ପ୍ରଧାନମନ୍ତ୍ରୀ କେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତରେ କ୍ୟାବିନେଟ୍ କମିଟି ବୈଠକରେ ପାରାଦ୍ୱୀପ ବନ୍ଦର ପୂର୍ବ ପାର୍ଶ୍ୱ ଏବଂ 3ଟି ଆଧୁନିକୀକରଣ ବର୍ଥ ଯାନ୍ତ୍ରିକୀକରଣ କରାଯିବ। ଭୁଲ ମାଗିଲା ଓସିଏ, ଆଗକୁ ଏଭଳି ଭୁଲ ହେବନି, ଭବିଷ୍ୟତରେ 5 ଅକ୍ଟୋବର ଘଟଣା ଯେପରି ପୁନରାବୃତ୍ତି ନ ଘଟେ ସେଥିପାଇଁ ଯତ୍ନବାନ ହେବୁ, ବାରବାଟୀ ଭିତରକୁ ପାଣି ବୋତଲ ନେବା ଲାଗି ଆଉ ଅନୁମତି ଦିଆଯିବ ନାହିଁ, ଏହି କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। କେନ୍ଦ୍ରୀୟ ଟିମ୍ ଗସ୍ତକୁ ମନ୍ତ୍ରୀଙ୍କ ତାତ୍ସଲ୍ୟ, ମରୁଡ଼ିର ରାଜନୀତି, ଯାହା କରିବା କଥା ଆମେ କରିବୁ, କେନ୍ଦ୍ର କିଛି କରିପାରିବ ନାହିଁ। ନାଲ୍କୋକୁ ମିଳିଲା ଉତ୍କଳ ଇଡିଇଡବ୍ଲ୍ୟୁ, ନବରତ୍ନ ଆଲୁମିନିୟମ କମ୍ପାନୀ ନାଲ୍କୋକୁ ଉତ୍କଳ ଡି ଓ ଉତ୍କଳ ଇ କୋଇଲା ବ୍ଲକରେ ଆବଣ୍ଟନ କରାଯାଇଛି। ଏହି 2ଟି ବ୍ଲକରେ 20 କୋଟି ଟନ୍ରୁ ଅଧିକ କୋଇଲା ଗଚ୍ଛିତ ରହିଛି, ଯାହାଦ୍ୱାରା କମ୍ପାନୀର ଆଗାମୀ 30 ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ କମ୍ପାନୀ ଏହାର କୋଇଲା ଆବଶ୍ୟକତା ପୂରଣ କରିପାରିବ ବୋଲି ଏହାର ଅଧ୍ୟକ୍ଷ ତପନ କୁମାର ଚାନ୍ଦ କହିଛନ୍ତି। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ଦିଅନ୍ତୁ। ଧନ୍ୟବାଦ।